ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ବଜେଟ୍ ଅଧିବେଶନ ଶେଷ ହେବ ଆଜି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ଦେଶର ସାଧାରଣ ନାଗରିକ ଯେଭଳି ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ। ସାରର କଳାବଜାରୀ ଏବଂ ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ। ଦୁଇଦିନିଆ ଭାରତ ଗସ୍ତରେ ଆଜିଠାରୁ ଆସୁଛନ୍ତି ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସଂସଦର ବଜେଟ୍ ଅଧିବେଶନ ଆଜି ଶେଷ ହେବ। ଆଜି ରାଜ୍ୟସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହି ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 28 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 13 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଗତ ମାସ 8 ତାରିଖରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ତଥା କେନ୍ଦ୍ରୀୟ ବଜେଟ୍ 2026-27 ଉପରେ ଆଲୋଚନା କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥ ବିଲ୍ 2026 ଏବଂ ବ୍ୟୟ ମଞ୍ଜୁରୀ ବିଲ୍ 2026କୁ ସଂସଦର ଅନୁମୋଦନ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିବେଶନ କାଳରେ ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ନେଇ ସରକାରଙ୍କ ସ୍ଥିତି ସମ୍ପର୍କରେ ସଂସଦର ଉଭୟ ଗୃହକୁ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ତଥା ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯିବା ସହିତ ପଶ୍ଚିମ ଏସିଆ ସ୍ଥିତି ନେଇ ଭାରତର ପରବର୍ତ୍ତୀ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଏହି ବୈଠକ ଅବସରରେ ଦେଶର ସାଧାରଣ ନାଗରିକଙ୍କ ଲାଗି ମୌଳିକ ଆବଶ୍ୟକତାର ଉପଲବ୍ଧତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧଜନିତ ପରିସ୍ଥିତିର ପ୍ରଭାବ ଯେଭଳି ଦେଶବାସୀଙ୍କ ଉପରେ ନ ପଡ଼େ ତଥା ସେମାନଙ୍କର ସ୍ୱାର୍ଥ ରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ଖରିଫ ଓ ରବି ଋତୁ ଲାଗି ଚାଷୀମାନଙ୍କ ନିମନ୍ତେ ସାରର ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ଅବଗତ ହୋଇଛନ୍ତି। ଏତଦ୍ବ୍ୟତୀତ ଜନସାଧାରଣଙ୍କ ମଧ୍ୟରେ ଯେଭଳି ଭୁଲ ତଥ୍ୟ ତଥା ଗୁଜବ ପ୍ରସାର ନ ହୁଏ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱରେ ବର୍ତ୍ତମାନ ଦେଖାଦେଇଥିବା ସାମ୍ପ୍ରତିକ ସ୍ଥିତିରେ ଦେଶର କୌଣସି କ୍ଷେତ୍ର ବା ନାଗରିକ ଯେଭଳି ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଯତ୍ନବାନ ହେବା ସହିତ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ ମୋଦି ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି, ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ଗମନାଗମନ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାଗୁଡ଼ିକର ସମାଧାନ ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ଦେଶବ୍ୟାପୀ ଏଲ୍ଏନ୍ଜି, ଏଲ୍ପିଜି ସମେତ ବିଭିନ୍ନ ପେଟ୍ରୋଲିୟମ୍ଜାତ ଉତ୍ପାଦ ଯୋଗାଣ ଓ ଶକ୍ତି ଉପଲବ୍ଧତା ମଧ୍ୟ ସୁନିଶ୍ଚିତ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କ୍ୟାବିନେଟ୍ ସଚିବ ବୈଠକରେ ପ୍ରକାଶ କରିଛନ୍ତି। ସେହିଭଳି ଘରୋଇ ଉପଭୋକ୍ତାଙ୍କ ଲାଗି ଏଲ୍ପିଜି ମୂଲ୍ୟକୁ ଅପରିବର୍ତ୍ତିତ ରଖାଯିବା ସହିତ ଏହାର କଳାବଜାରୀ ତଥା ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ପର୍କରେ କ୍ୟାବିନେଟ୍ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। କୃଷିଜାତ ଦ୍ରବ୍ୟଗୁଡ଼ିକର ମୂଲ୍ୟ ସ୍ଥିର ରଖିବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି ଏବଂ ଏହାର ନିୟମିତ ନିରୀକ୍ଷଣ ଲାଗି ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ସାରର କଳାବଜାରୀ ଏବଂ ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସମସ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀମାନଙ୍କର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ ଏହା କହିଛନ୍ତି। ଚାଷୀମାନେ ନିଜର ଉତ୍ପାଦ ଲାଗି ସୁଲଭ ମୂଲ୍ୟ ପାଇବା ସହିତ ସେମାନଙ୍କର ଅଭିଯୋଗଗୁଡ଼ିକର ସମାଧାନ ଲାଗି ସମୟୋଚିତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏତଦ୍ବ୍ୟତୀତ ଚାଷୀମାନଙ୍କ ନିକଟରୁ ସିଧାସଳଖ ସେମାନଙ୍କର ଉତ୍ପାଦ ସଂଗ୍ରହ କରିବା ଉପରେ ମଧ୍ୟ କୃଷିମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏପର୍ଯ୍ୟନ୍ତ ଦେଶର 19 ରାଜ୍ୟରେ ପ୍ରାୟ 9,25,00,000 ଚାଷୀଙ୍କର ପରିଚୟପତ୍ର ସୃଷ୍ଟି କରାଯାଇପାରିଛି। ଚାଷୀମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଆଧାର ସହିତ ସଂଯୋଗ ହୋଇଥିବା ପୋର୍ଟାଲରେ କରାଯିବା ଉଚିତ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ସମଗ୍ର ଦେଶକୁ 5 କୃଷି ଜଳବାୟୁ ଜୋନ୍ରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନ୍ରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ତଦନୁଯାୟୀ ପଶ୍ଚିମାଞ୍ଚଳ ଜୋନ୍ର ଏ ସମ୍ପର୍କିତ ପ୍ରଥମ ସମ୍ମିଳନୀ ଆସନ୍ତା 7 ତାରିଖରେ ଜୟପୁରଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମେଣ୍ଟୁରୋଭ୍ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ମେଣ୍ଟୁରୋଭ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିବେ। ଶ୍ରୀ ମେଣ୍ଟୁରୋଭ୍ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହିତ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଆସାମ ଗସ୍ତରେ ଯିବେ। ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ଶାହା ଏହି ଦୁଇଦିନିଆ ଗସ୍ତ ଅବସରରେ ବିଜେପି ତଥା ଏନ୍ଡିଏର ଅନ୍ୟାନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଆଜି ଅପରାହ୍ନ 3:00 ଶ୍ରୀ ଶାହା ଆସାମ ଗଣପରିଷଦର ପ୍ରାର୍ଥୀ କେଶବ ମହନ୍ତଙ୍କ ସପକ୍ଷରେ ନାଗାଓଁ ଜିଲ୍ଲା ଅନ୍ତର୍ଗତ କାଲାବୋର ନିର୍ବାଚନ ମଣ୍ଡଳୀର ମିଶା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ଏକ ଜନସମାବେଶକୁ ଉଦ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଗୌହାଟୀ ଗସ୍ତ କରି ସ୍ଥାନୀୟ ରାଜ୍ୟ ଅତିଥି ଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ପୂର୍ବାହ୍ନ 11:00 ଧୁବ୍ରୀ ଜିଲ୍ଲାର ଅନ୍ତର୍ଗତ ରାତିଆଦାହାସ୍ଥିତ ମେଳା ମୈଦାନଠାରେ ଗୋଲକଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିବେ। ଏତଦ୍ବ୍ୟତୀତ ଗୋଲପାଡ଼ା ଜିଲ୍ଲାର ଦୁଧନୈ ଓ ପଲାସବାଡ଼ି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଶ୍ରୀ ଶାହା ଦୁଇଟି ପୃଥକ୍ ପୃଥକ୍ ନିର୍ବାଚନୀ ସଭା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ଭାରତୀୟ ଭାଷାରେ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଏବଂ କୃତ୍ରିମ ବୁଦ୍ଧିମତାର ପ୍ରଚଳନ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଏବଂ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମ ଆରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି, ପାଠ୍ୟକ୍ରମ ଇଂରାଜୀରେ ପ୍ରଚଳନ କରାଯାଇଥିବା ବେଳେ ଏହାକୁ ଆଞ୍ଚଳିକ ଭାଷାରେ ପ୍ରଚଳନ କରାଯିବା ଉଚିତ। ଭାରତ ଏହାର ବୌଦ୍ଧିକ ପ୍ରବାସୀ ଏବଂ ଜ୍ଞାନକୁ ପ୍ରଭାବଶାଳୀ ଢଙ୍ଗରେ ଆଞ୍ଚଳିକ ଭାଷାରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶେଷକରି ଭାରତର ଐତିହାସିକ ବୌଦ୍ଧିକ ପରମ୍ପରା ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆର୍ଯ୍ୟଭଟ୍ଟ ଏବଂ ମାଧବଙ୍କ ପରି ଗଣିତଜ୍ଞମାନେ ମଧ୍ୟ ମାତୃଭାଷାରେ ସେମାନଙ୍କ ମୌଳିକ ଚିନ୍ତାଧାରାକୁ ବିକଶିତ କରିଥିଲେ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ଏନ୍ସିଆର୍ଟିକୁ ଶିକ୍ଷାବର୍ଷ ମଧ୍ୟରେ ବିଭିନ୍ନ ଭାଷାରେ ପାଠ୍ୟକ୍ରମ ଅନୁବାଦ ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ସ୍ଥାପନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। କୃତ୍ରିମ ବୁଦ୍ଧିମତା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି,
AI in education and AI for education दोनों लक्ष्य को पूरा करने के लिए CBSE ने आज स्टैंडर्ड 3 से 8 तक टीचर्स हैंडबुक, पहले तो कैरिकुलम, टीचर्स हैंडबुक और टेक्स्ट बुक, ये दोनों विषय पे कंप्यूटेशनल थिंकिंग और AI पे क्या होनी चाहिए एक एक्सपर्ट एकेडेमिया कमेटी के माध्यम से उसको प्रस्तुत करवाया, NCERT से वेटिंग करवाया।
ଆକାଶବାଣୀର ଜନସାଧାରଣଙ୍କ ପଦ୍ମ ସମ୍ପର୍କିତ ଧାରାବାହିକର ଚଳିତ ଅଧ୍ୟାୟରେ ଶ୍ରୀ ରଘୁବୀର ତୁକାରାମ ଖେତକାଙ୍କ ସହିତ ଆଲୋଚନା ସ୍ଥାନ ପାଇବ। ପାରମ୍ପରିକ କଳା ତମାସା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ଲାଗି ଶ୍ରୀ ଖେତକାରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ଶୁଣାଯାଇପାରିବ। ଏତଦ୍ବ୍ୟତୀତ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ପରାସ୍ତ କରିଛି। ଗତ ରାତିରେ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 141 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। 142 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 17 ଓଭର ଓ ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ସମୀର ରିଜ୍ଭି ଅପରାଜିତ 70 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ସନ୍ଧ୍ୟା 7:30 ଖେଳାଯିବ। 20 କମ୍ ସାଫ୍ ପୁରୁଷ ଫୁଟବଲ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ଭାରତ ପ୍ରବେଶ କରିଛି। ଗତକାଲି ମାଲଦୀପ୍ସର ମ୍ୟାଲେଠାରେ ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ଭାରତ ଭୁଟାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ସେମିଫାଇନାଲ୍ରେ ବାଂଲାଦେଶ ନେପାଳକୁ 1-0 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିସାରିଛି। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ସଂସଦର ବଜେଟ୍ ଅଧିବେଶନ ଶେଷ ହେବ ଆଜି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ଦେଶର ସାଧାରଣ ନାଗରିକ ଯେଭଳି ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ। ଦୁଇଦିନିଆ ଭାରତ ଗସ୍ତରେ ଆଜିଠାରୁ ଆସୁଛନ୍ତି ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ।